ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ଲୋକସଭାରେ ଅଶାଳୀନ ଆଚରଣ ଅଭିଯୋଗରେ 8 ଜଣ ବିରୋଧୀ ସଦସ୍ୟ ନିଲମ୍ବିତ. ସମାଜର ଅବହେଳିତ ବର୍ଗଙ୍କୁ ସହଯୋଗ ପ୍ରଦାନ କରିବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଲେ ରାଷ୍ଟ୍ରପତି. ଆମେରିକା ସହ ଐତିହାସିକ ବାଣିଜ୍ୟ ଚୁକ୍ତି ନିରନ୍ତର ଧୈର୍ଯ୍ୟର ଫଳାଫଳ ବୋଲି କହିଲେ ପ୍ରଧାନମନ୍ତ୍ରୀ. ଆସନ୍ତା 6 ତାରିଖରେ ପ୍ରସାରଣ ହେବାକୁ ଥିବା ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମକୁ ଦେଖିବା ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ କଲେ ଅନୁରୋଧ. ଏବଂ ଆଉ ଅଳ୍ପ ସମୟ ପରେ ମହିଳା ପ୍ରିମିୟର ଲିଗ୍ କ୍ରିକେଟ୍ ପ୍ରତିଯୋଗିତାର ଏଲିମିନେଟର ପର୍ଯ୍ୟାୟ ମ୍ୟାଚ୍ ହେବ ଆରମ୍ଭ. ଗୃହରେ ଅଶାଳୀନ ଆଚରଣ ଅଭିଯୋଗ ନେଇ ଲୋକସଭାର 8 ଜଣ ବିରୋଧୀ ସଦସ୍ୟଙ୍କୁ ବଜେଟ୍ ଅଧିବେଶନର ଅବଶିଷ୍ଟ କାଳ କାର୍ଯ୍ୟକ୍ରମରୁ ନିଲମ୍ବିତ କରାଯାଇଛି. ସେମାନେ ହେଲେ କଂଗ୍ରେସର ମଣିକମ୍ ଟାଗୋର, ଅମରିନ୍ଦର ସିଂହ ରାଜା, ଗୁରୁଜିତ୍ ସିଂହ ଆଉଜ୍ଲା, ହିବି ଇଡେନ୍ ଏବଂ ଡିନ୍ କୁରିଆକୋସ, ପ୍ରଶାନ୍ତ ପାଡୋଲେ ଏବଂ କିରଣ କୁମାର ରେଡ୍ଡି. ଏଥିସହିତ ସିପିଆଇଏମ୍ର ଏସ୍ ଭେଙ୍କଟେଶମନ୍ ମଧ୍ୟ ନିଲମ୍ବିତ ହୋଇଛନ୍ତି. ତୃତୀୟ ଥର ମୁଲତବୀ ପରେ ଅପରାହ୍ନ 3ଟାରେ ଲୋକସଭାର ଅଧିବେଶନ ଆରମ୍ଭ ହେବା କ୍ଷଣି ବିରୋଧୀ ସଦସ୍ୟମାନେ ବିଭିନ୍ନ ପ୍ରସଙ୍ଗ ନେଇ ହଟ୍ଟଗୋଳ ପୁଣି ଆରମ୍ଭ କରିଥିଲେ. ଗୃହର ଅଧ୍ୟକ୍ଷ ସେମାନଙ୍କର ଆଚରଣ ତଥା ଅଧ୍ୟକ୍ଷଙ୍କ ଆସନ ଉପରକୁ କାଗଜ ଫିଙ୍ଗିବା ଆଦି ବ୍ୟବହାର ନେଇ ଆପତ୍ତି ଉଠାଇଥିଲେ. ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଅଶାଳୀନ ବ୍ୟବହାର ତଥା ହଟ୍ଟଗୋଳ ନେଇ ଏହି 8 ଜଣ ସଦସ୍ୟଙ୍କୁ ନିଲମ୍ବନ କରିବା ପାଇଁ ଏକ ସଂକଳ୍ପ ଆଗତ କରିଥିଲେ. ବାଚନିକ ଭୋଟ୍ରେ ଏହି ସଂକଳ୍ପ ଗୃହରେ ଗୃହୀତ ହୋଇଥିଲା। ଏହାପରେ ଲୋକସଭାକୁ ଆସନ୍ତାକାଲି ପୂର୍ବାହ୍ନ 11 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ସୂଚନାଯୋଗ୍ୟ, ଆଜି ପୂର୍ବାହ୍ନ 11ଟାରେ ଲୋକସଭା ଆରମ୍ଭ ହେବା କ୍ଷଣି ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ଆରମ୍ଭ ହୋଇଥିଲା। ପୂର୍ବତନ ସାଂସଦ ସ୍ୱରୂପ ସିଂହ ହରିଆ ନାୟକଙ୍କ ବିୟୋଗରେ ଗୃହରେ ଶୋକ ପ୍ରସ୍ତାବ ଆଗତ ସହ ନୀରବ ପ୍ରାର୍ଥନା କରାଯାଇଥିଲା। ଏହାପରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଗୃହକୁ ପ୍ରଥମେ ମଧ୍ୟାହ୍ନ 12ଟା, ପରେ ଅପରାହ୍ନ 2ଟା ଏବଂ ପୁନର୍ବାର ଅପରାହ୍ନ 3ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ଅନ୍ୟପକ୍ଷରେ ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ଜାରି ରହିଛି। ଅଭିଭାଷଣ ଉପରେ ଗତକାଲି ଗୃହରେ ସାଂସଦ ସି ସିଦାନନ୍ଦ ମାଷ୍ଟର ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ। ଆଲୋଚନାର ବିଭିନ୍ନ ରାଜନୈତିକ ଦଳର ସଦସ୍ୟ ଅଂଶଗ୍ରହଣ କରିଛନ୍ତି। ସାମଗ୍ରିକ ବିକାଶ, ନବସୃଜନ ଏବଂ ସାମାଜିକ ପରିବର୍ତ୍ତନ ପାଇଁ ବିଶ୍ୱବିଦ୍ୟାଳୟଗୁଡ଼ିକର ସ୍ୱତନ୍ତ୍ର ଦାୟିତ୍ୱ ରହିଛି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ରାଷ୍ଟ୍ରପତି ବ୍ୟାସକବି ଫକୀରମୋହନ ସେନାପତିଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ମାତୃଭାଷାରେ ଶିକ୍ଷାଦାନ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି କହିଛନ୍ତି, ସମର୍ପଣ ହେଉଛି ସଫଳତାର ଚାବିକାଠି। ଅବହେଳିତଙ୍କୁ ସାହାଯ୍ୟ କରିବାକୁ ରାଷ୍ଟ୍ରପତି ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଛନ୍ତି। ରାଷ୍ଟ୍ରପତି ବାଲେଶ୍ୱରରୁ ଫେରି ପୁରୀରେ ପହଞ୍ଚିଛନ୍ତି। ପୁରୀ ଲୋକଭବନରେ ଆଜି ରାତ୍ରିଯାପନ କରିବେ। ଆସନ୍ତାକାଲି ସକାଳେ ଶ୍ୱେତଗଙ୍ଗା ତୀର୍ଥ ପୁଷ୍କରିଣୀରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିବାର କାର୍ଯ୍ୟକ୍ରମ ରହିଛି। ପିଣ୍ଡଦାନ ପରେ ରାଷ୍ଟ୍ରପତି ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିବେ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ରାଷ୍ଟ୍ରପତି ଆସନ୍ତାକାଲି ଭଞ୍ଜବୀର ସୁନାରାମ ସୋରେନ୍ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ ତଥା ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ମୂଲଡିହାସ୍ଥିତ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ମଧ୍ୟ ଭାବ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଆମେରିକା ସହିତ ଭାରତର ଐତିହାସିକ ବାଣିଜ୍ୟ ଚୁକ୍ତିନାମା ନିରନ୍ତର ଧୈର୍ଯ୍ୟର ଫଳାଫଳ। ଏନ୍ଡିଏ ସଂସଦୀୟ ଦଳ ବୈଠକକୁ ଆଜି ସମ୍ବୋଧନ କରି ଶ୍ରୀ ମୋଦି କହିଛନ୍ତି, ଶୁଳ୍କକୁ ନେଇ ବିରୋଧୀଙ୍କ ପକ୍ଷରୁ ବହୁ ସମାଲୋଚନା ହୋଇଥିଲେ ମଧ୍ୟ ସରକାର ଧୈର୍ଯ୍ୟ ଧରି ରହିଥିଲେ। ଏହାର ଫଳାଫଳ ଏବେ ପ୍ରତିଫଳିତ ହୋଇଛି। ଆମେରିକା ସହ ବାଣିଜ୍ୟ ଚୁକ୍ତି ଦେଶ ପାଇଁ ଏକ ଅର୍ଥନୈତିକ ପରିବେଶ ସୃଷ୍ଟି କରିବା ସହ ବିଶ୍ୱ ବାଣିଜ୍ୟ କ୍ଷେତ୍ରରେ ସରକାରଙ୍କ ସ୍ଥିରତା ଏବଂ ଆଭିମୁଖ୍ୟକୁ ପ୍ରତିପାଦନ କରୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ଦେଶର ଜାତୀୟ ସ୍ୱାର୍ଥକୁ କେନ୍ଦ୍ରୀଭୂତ କରି ଆମେରିକା ସହିତ ଐତିହାସିକ ବାଣିଜ୍ୟ ଚୁକ୍ତି ହୋଇଛି ବୋଲି ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ଗୋଏଲ କହିଛନ୍ତି, ବାରମ୍ବାର ଆଲୋଚନା ଏବଂ ଉଚ୍ଚ ପାରସ୍ପରିକ ଶୁଳ୍କ ଭଳି ଆହ୍ୱାନ ସତ୍ତ୍ୱେ ଭାରତ ଏହି ଚୁକ୍ତି ମାଧ୍ୟମରେ ନିଜ ସ୍ୱାର୍ଥକୁ ସୁରକ୍ଷିତ ରଖିବା ସହିତ ନ୍ୟାୟପୂର୍ଣ୍ଣ ଏବଂ ସନ୍ତୁଳିତ ବଜାର ପ୍ରବେଶକୁ ସୁନିଶ୍ଚିତ କରିପାରିଛି।
प्रधानमंत्री नरेंद्र मोदी जी का धन्यवाद करता हूं और आप सभी को बधाई देता हूं क्योंकि ये वास्तव में भारत की अर्थव्यवस्था को, भारत के 140 करोड़ नागरिकों को, हर गरीब, किसान, मछुआरा, गांव में रहने वाला युवा, युवती, हमारी बहनें, महिलाएं, सभी के लिए ढेर सारे अवसर लाने वाला ट्रेड डील माननीय प्रधानमंत्री जी ने कल तय किया।
आपण माने संवाद सुनुछंती आकाशवाणी रो।
प्रिय साथियों, मैं कांबेर नीतू राज्य कमेटी सदस्य बोल रहा हूँ। मेरे साथ ममता हनुपा 16 और कांबेर पुलिस के पास आत्मसमर्पण किए। हमारे महासचिव से लेकर नीचे तक कांबेर नुकसान या आत्मसमर्पण किए। अभी जनाधार भर्ती मिलिशिया पार्टी को फंड और समस्या समन्वय नहीं है। उड़ीसा में पश्चिम ब्यूरो भी नुकसान या सरेंडर हुआ। अभी पूर्व ब्यूरो में केवल कुछ ही लोग रहे, इसलिए सब लोग सरेंडर होने के लिए सोचना यही मेरा सुझाव है। अगर नहीं करेंगे तो समस्या बढ़ जाएगी, नुकसान भी होगा। सरेंडर करने पर यहाँ उड़ीसा पुलिस हर तरह की सुविधा दे रही है। आप लोगों से निवेदन है कि गांव के किसी भी आदमी का फोन मांगकर मेरे मोबाइल नंबर 7815070531 पर संपर्क करें। मैं आपको लाने का इंतजाम करूंगा। आपका राज्य कमेटी सदस्य नीतू।
प्रधानमंत्री नरेन्द्र मोदी देशवासीको आसन्ता 6 तारिखरे प्रसारण हेबाकु थिबा परीक्षा पे चर्चा आलोचना कार्यक्रम देखिबाकु आह्वान देइछन्ती। सामाजिक गणमाध्यम पोस्टरे श्री मोदी कहिछन्ती, देशर युवपीढ़ीक सहित भाव विनिमय करिबा अत्यंत उत्साहजनक थिला। चापमुक्त परीक्षा उपरे गुरुत्व प्रदान करि श्री मोदी ए क्षेत्रे थिबा आह्वानगुडीकु प्रतिहत करिबा, मानसिक संतुलन बजाय रखिबा एवं दृढ़ आत्मविश्वास उपरे छात्रछात्री शिक्षक एवं अभिभावकक सह मत विनिमय करिछन्ती। चलित थर देवमुर्ग्रा, कोयम्बाटूर, रायपुर, गुवाहाटी एवं दिल्ली स्थित 7 लोककल्याण मार्गठारे अनुष्ठित अधिवेशनरे परीक्षा योद्धांक सह मत विनिमय होइथिबा श्री मोदी सूचना दैछन्ति। संवादर अवशिष्टांश सुनि परिबे एही विज्ञापन विरति परे।
प्रिया कांबेर नना राज्य कमेटी सदस्य कांबेर नीतू बेहतमत नाव संघे ममता अनुपा आलके ने 16 कांबेर संघे पुलिस ते आत्मसमर्पण कितो। मना महासचिव तिंचो दौड़ है ना कांबेर नुकसान या आत्मसमर्पण के मुंतो इंजे के जनाधारो भर्ती मिलिशिया पार्टी की वेंडे समन्वय हिले। मना ओडिशा ते पश्चिम ब्यूरो वेंडे नुकसान या सरेंडर हायन तो प्रस्ता इंजे पूर्व ब्यूरो ते व्यक्तिवाल इच्छुर मूल्य नहीं तोर अधेन के सभ्य तोर सरेंडर की अनुमेदन आलसना इंजो नावा सुझाव। अगर सरेंडर की वो के समस्या परिचिता नुकसान वेंडे आंता सरेंडर कित के ओडिशा पुलिस तोरु हर प्रकार ता चौदा इन तोर मिकिन व्यस्तना बात है इतके विदय नाटे नवरा फोन तालक्षी मंजी संपर्क किया न मैदे नावा मोबाइल नंबरो 7815070531 मिकुन ततनो मैदे तैयार कितन मेवा राज्य कमेटी सदस्य नीतू।
ଭାରତୀୟ ସମ୍ବିଧାନ ଅନୁସାରେ ଗଣତାନ୍ତ୍ରିକ ଏବଂ ଆଇନଗତ ବ୍ୟବସ୍ଥା ମଧ୍ୟରେ ସମାଜର ଉପେକ୍ଷିତ ବର୍ଗଙ୍କ ସମସ୍ୟାର ସମାଧାନ ହୋଇପାରିବ ବୋଲି ଓଡ଼ିଶା ମାଓବାଦୀ ରାଜ୍ୟ କମିଟିର 2 ସଦସ୍ୟ ନିଖିଲ ଓରଫ ନିରଞ୍ଜନ ରାଉତ ଏବଂ ଇନ୍ଦୁ ଓରଫ ଅଙ୍କିତା ଓରଫ ରଶ୍ମିତା ଲେଙ୍କା ମତବ୍ୟକ୍ତ କରିଛନ୍ତି। ରାଜ୍ୟ ସରକାର ଏବଂ ଗୃହ ବିଭାଗକୁ ଲେଖିଥିବା ପତ୍ରରେ ଏହି 2 ମାଓବାଦୀ କହିଛନ୍ତି, ସଶସ୍ତ୍ର ସଂଘର୍ଷ ପରିତ୍ୟାଗ କରି ଜନଭାଗିଦାରୀ ରାସ୍ତାରେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ହକ୍ ପାଇଁ ଆନ୍ଦୋଳନ ଜାରି ରଖିବା ସମୟ ଉପଯୋଗୀ ହେବ। ପରିବର୍ତ୍ତିତ ପରିସ୍ଥିତିରେ ସଶସ୍ତ୍ର କାନ୍ତିର ରାସ୍ତା ଠିକ୍ ନୁହେଁ, ବରଂ ସମ୍ବିଧାନ ଏବଂ ଆଇନଗତ ବ୍ୟବସ୍ଥାରେ ଲୋକଙ୍କ ମଧ୍ୟରେ ରହି ଜଳ ଜମି ଜଙ୍ଗଲ ଅଧିକାରର ବିଚାରଧାରାକୁ ସକାରାତ୍ମକ ଭାବେ ଉପସ୍ଥାପନ କରାଯାଇପାରିବ। ବିଗତ 3 ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ସେମାନେ ଜାରି ରଖିଥିବା ହିଂସାତ୍ମକ ମାଓବାଦୀ କାର୍ଯ୍ୟକଳାପରୁ ନିବୃତ୍ତ ହୋଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବେ ବୋଲି 2 ମାଓ ନେତା ଚିଠିରେ ଉଲ୍ଲେଖ କରିଛନ୍ତି। ସରକାରଙ୍କଠାରୁ ସକାରାତ୍ମକ ତଥା ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ମିଳିବା ପରେ ନିରଞ୍ଜନ ରାଉତ ଏବଂ ରଶ୍ମିତା ଲେଙ୍କା ପୁଲିସ ନିକଟରେ ଆତ୍ମସମର୍ପଣ କରିବେ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି। ଏହା ସହିତ ସେମାନଙ୍କର ଅନ୍ୟ ସହଯୋଗୀ ମାଓବାଦୀଙ୍କୁ ହିଂସାତ୍ମକ କାର୍ଯ୍ୟକଳାପ ପରିତ୍ୟାଗ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ସାମ୍ବିଧାନିକ ପଥରେ ଫେରିବାକୁ ପ୍ରବର୍ତ୍ତାଇବେ ବୋଲି କହିଛନ୍ତି। ପୁଲିସ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ ଏବଂ ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ଏଏନ୍ଓ ସଞ୍ଜୀବ ପଣ୍ଡା ତାଙ୍କର ପ୍ରତିକ୍ରିୟାରେ କହିଛନ୍ତି, ସରକାର ଚାହାନ୍ତି ଯେ ନକ୍ସଲ ଏବଂ ମାଓବାଦୀମାନେ ଆତ୍ମସମର୍ପଣ କରି ସମାଜର ମୁଖ୍ୟ ଧାରାକୁ ଫେରିଆସନ୍ତୁ। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ସୁରକ୍ଷା ସହିତ ସମସ୍ତ ପ୍ରକାର ସରକାରୀ ସୁବିଧା ଯୋଗାଇ ଦିଆଯିବ ବୋଲି ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଖୁରାନିଆ ଆଶ୍ୱାସନା ଦେଇଛନ୍ତି। ମହିଳା ପ୍ରିମିୟର ଲିଗ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ଏଲିମିନେଟର ପର୍ଯ୍ୟାୟ ମ୍ୟାଚ୍ ଆଉ ଅଳ୍ପ ସମୟ ପରେ ଆରମ୍ଭ ହେବ। ଭଦୋଦରାର କୋଟାମ୍ବିସ୍ଥିତ ବିସିଏ ଷ୍ଟାଡିୟମ୍ଠାରେ ଗୁଜରାଟ ଜାଣ୍ଟସ୍ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଏହି ମ୍ୟାଚ୍ ଖେଳାଯାଉଛି। ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍ସ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଲୋକସଭାରେ ଅଶାଳୀନ ଆଚରଣ ଅଭିଯୋଗରେ 8 ଜଣ ବିରୋଧୀ ସଦସ୍ୟ ନିଲମ୍ବିତ। ସମାଜର ଅବହେଳିତ ବର୍ଗଙ୍କୁ ସହଯୋଗ ପ୍ରଦାନ କରିବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଲେ ରାଷ୍ଟ୍ରପତି। ଆମେରିକା ସହ ଐତିହାସିକ ବାଣିଜ୍ୟ ଚୁକ୍ତି ନିରନ୍ତର ଧୈର୍ଯ୍ୟର ଫଳାଫଳ ବୋଲି କହିଲେ ପ୍ରଧାନମନ୍ତ୍ରୀ। ଏବଂ ଆଉ ଅଳ୍ପ ସମୟ ପରେ ମହିଳା ପ୍ରିମିୟର ଲିଗ୍ କ୍ରିକେଟ୍ ପ୍ରତିଯୋଗିତାର ଏଲିମିନେଟର ପର୍ଯ୍ୟାୟ ମ୍ୟାଚ୍ ହେବା ଆରମ୍ଭ। ସମ୍ବାଦ ଶେଷ ହେଲା।